ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ରାଜ୍ୟ ବିଶ୍ୱସ୍ତରର ଶୈକ୍ଷିକ ପରିବେଶ ଯୋଗାଇ ଦେବା ଲାଗି ସରକାର ସଂକଳ୍ପବଦ୍ଧ କହିଲେ ମୁଖ୍ୟମନ୍ତ୍ରୀ। 118 ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କଲେ ଭିତ୍ତିପ୍ରସ୍ତର ସ୍ଥାପନା। ରାଜ୍ୟ ଆଇବା ଏପ୍ରିଲ ମାସ ମୂଲ ହେବା ପହିଲା ଖେପ ଜନଗଣନା। 19 ଜିଲ୍ଲାନ ସ୍ୱାଭାବିକ ଭାବେ ଚାଲିଛେ ଧାନକିନା କହିଲେ ଯୋଗାଣ ମନ୍ତ୍ରୀ। ଆଉ ସାରା ରାଜ୍ୟ ଲାଗି ରହିଛେ ଜାଲ। ସିମିଲିପାଲନ ରେକର୍ଡ ହେଲା 0 ଡିଗ୍ରୀ ସେଲସିୟସ ତାପମାତ୍ରା। ଏଥର ପୁରା ଖବର। ରାଜ୍ୟ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକେ ଉନ୍ନତ କରବାର ସହିତ ସବୁ ଛୁଆକୁ ବିଶ୍ୱସ୍ତରର ଶୈକ୍ଷିକ ପରିବେଶ ଯୋଗାଇ ଦେବା ଲାଗି ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ଖୋର୍ଦ୍ଧା ଜିଲ୍ଲା ବାଣପୁର ପଲପଟ ପଡ଼ିଆ ଗୋଟିଏ ଖାସ୍ କାର୍ଯ୍ୟକ୍ରମ ଜରି ରାଜ୍ୟର 118 ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନା କରିକି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମାଜ ସଂସ୍କାରକ ଆଉ ଶିକ୍ଷାବିତ୍ ପଣ୍ଡିତ ଗୋଦାବରୀ ମିଶ୍ରଙ୍କ ଜୀବନ ଆଦର୍ଶ ଉପରେ କହିଛନ୍। ଜାତୀୟ ଶିକ୍ଷାନୀତି 2020 ଆଧାର କରିକି ତିଆରି ହୋଇଥିବା ଏହି ଯୋଜନା ବିକଶିତ ଓଡ଼ିଶାର ଶିକ୍ଷା ସାଧନ ଭାବେ ଗ୍ରାମାଞ୍ଚଳର ଗୁଣାତ୍ମକ ଶିକ୍ଷା ଯୋଗାବାର ସହିତ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବିକାଶ କରବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ପ୍ରଥମ ପର୍ଯ୍ୟାୟରେ 2200 ବିଦ୍ୟାଳୟକୁ ସୁଦୃଢ଼ କରିବା ପାଇଁ ଯେଉଁ ଆବଶ୍ୟକୀୟ ଅର୍ଥ 12,000 କୋଟି ଟଙ୍କାର ବଜେଟ୍ରେ ମଧ୍ୟ ପ୍ରାବଧାନ ଇଏ କରାଯାଉଛି। ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ଗୋଟିଏ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଏକ ମଡେଲ ଆକାରରେ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ହିସାବରେ ଇଏ ବିକଶିତ ହେବ। ଶିକ୍ଷାର ବାତାବରଣକୁ ସୁଦୃଢ଼ କରିବା ପାଇଁ ସେଥିପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ତିଆରି ହେଉଛି ଏବଂ ତାକୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଏହାକୁ ଲାଗୁ କରାଯିବ। ବିଦ୍ୟାଳୟ ଗୁଡିକୁ ନୂତନ ରୂପ ଦେବା ସହିତ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଶିକ୍ଷା ପ୍ରଦାନ ଦିଆଯିବ।
ମୁଖ୍ୟମନ୍ତ୍ରୀ କହିଛନ୍ତି 2036 ତକ ସମୃଦ୍ଧ ଓଡ଼ିଶା ଗଠନ ଦିଗେ ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା। ଆଇବା 5 ମାସ ଭିତରେ 2000 ଅଧିକା ବିଦ୍ୟାଳୟ ନିର୍ମାଣ ସଙ୍ଗେ 2028-29 ଭିତରେ 2200 ପ୍ରାଥମିକ ବିଦ୍ୟାଳୟକେ ପୂର୍ଣ୍ଣାଙ୍ଗ କରାଯିବା। କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଥି ରାଜ୍ୟର 762 ଯୋଜନାକେ ଆଦର୍ଶ ବିଦ୍ୟାଳୟ ଭାବେ ବିକଶିତ କରାଯାଇକରି ପିଏମ୍ସି ସ୍କୁଲ ନାଁ ରଖାଯିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବାଣପୁର ଗସ୍ତ ଅବସରରେ ସେନର ଆରାଧ୍ୟ ଦେବୀ ମା ଭଗବତୀଙ୍କ ଦର୍ଶନ କରିକି ପୀଠର ଉନ୍ନତି ଆଉ ସୌନ୍ଦର୍ଯ୍ୟକରଣ କାମର ଅଗ୍ରଗତିର ସମୀକ୍ଷା କରିଛନ୍। ସୂଚନା ଅନୁସାରେ 26 କୋଟି ଟଙ୍କା ଖର୍ଚ୍ଚା ଥି ପୀଠର ଉନ୍ନତି କାମ ଇହାତେ ଚାଲିଛି। ଏଥି ମନ୍ଦିର ପରିକ୍ରମା, ଭକ୍ତ ଓ ପର୍ଯ୍ୟଟକମାନଙ୍କର ସୁବିଧା କେନ୍ଦ୍ର, ଯଜ୍ଞମଣ୍ଡପ, ପାର୍କିଂ ବ୍ୟବସ୍ଥା, ମୁଖ୍ୟ ମନ୍ଦିର ଆଉ ପାର୍ଶ୍ୱ ଦେବାଦେବୀ ମନ୍ଦିରର ସୌନ୍ଦର୍ଯ୍ୟକରଣ କରାଯାଇଛି। ମନ୍ଦିରର ଉନ୍ନତିକରଣ ଲାଗି ଅର୍ଥର ଅଭାବ ନାହିଁ, ଦରକାର ପଡ଼ିଲେ ଆହୁରି ଅର୍ଥ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଇ ଅବସରରେ କହିଛନ୍। ରାଜ୍ୟ ଆଇବା ଏପ୍ରିଲ ମାସ ପହିଲା ଖେପ ଜନଗଣନା ମୂଲ ହେବା। ଏଥିଲାଗି ଭୁବନେଶ୍ୱର ଲୋକସେବା ଭବନ ଉନ୍ନୟନ କମିଶନର ଦେଓରଞ୍ଜନ ସିଂଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସମନ୍ୱୟ କମିଟିର ବୈଠକ ଆୟୋଜ ହୋଇଯାଇଛି। ବୈଠକ ଉତ୍ତରୁ ଜନଗଣନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ କହିଛନ୍, ପହିଲା ଖେପେ ଘର ଆଉ ଭିନ୍ ଭିନ୍ ଦରବର ଗନ୍ତି କରାଯିବା। 2027 ଫେବୃଆରୀ ମାସେ 2 ନମ୍ବର ଖେପେ ଘର ଘର ବୁଲିକରି ଜନଗଣନା କରାଯିବା। ଏଥିଲାଗି ଜନଗଣନା ଅଧିକାରୀ ନିଯୁକ୍ତ ହେବେ ବୋଲି ଶ୍ରୀ କଲ୍ୟାଣ କହିଛନ୍।
ଏବେ ଆମେ ଷ୍ଟେଟ୍ ଲେଭେଲ୍ ସେନ୍ସସ୍ କୋଅର୍ଡିନେସନ୍ କମିଟି ମିଟିଂର ଆମେ ଆଜି ଡେଭଲପମେଣ୍ଟ କମିଶନର୍ସ ଏସିଏସ୍ ରେଭେନ୍ୟୁ ସାର୍ ଚେୟାର କରିଥିଲେ। ଏହି ମିଟିଂ ହେଉଛି ଷ୍ଟେଟ୍ ଲେଭେଲ୍ର ଆପେକ୍ସ ବଡି। ଯାହା ଆମର ପ୍ରିପାରେସନ୍ ଥିଲା ସବୁ ଆମେ ସାର୍ ଆଣ୍ଡ ସବୁ ମେମ୍ବର ମାନଙ୍କ ପ୍ରିନ୍ସିପାଲ ସେକ୍ରେଟାରୀ ଫିନାନ୍ସ, ପଞ୍ଚାୟତିରାଜ କମିଶନର କମ୍ ସେକ୍ରେଟାରୀ ସାର୍ ସମସ୍ତେ ଅଛନ୍ତି, ଯେଉଁମାନଙ୍କର ଇନ୍ଭଲ୍ଭମେଣ୍ଟ ରହୁଛି। ଯେତିକି ଏବେ ସୁଦ୍ଧା କାମ ହେଲା ଆମେ ଜଣାଇଥିଲୁ, ପରବର୍ତ୍ତୀ ଏବେଠୁ କ'ଣ କ'ଣ କାମ କରିବାର ସେଇଟା ବି ଡିସ୍କସନ୍ ହେଇଥିଲେ, କେତେଟା ଡିସିସନ୍ସ ବି ନେଇଥିଲୁ।
ଇଚ୍ଛୁକ ଲୋକେ ନିଜର ତଥ୍ୟ ୱେବ୍ସାଇଟ୍ଟି ପଞ୍ଜୀକରଣ କରିପାରିବେ। ସବୁ ପ୍ରକ୍ରିୟା ମୋବାଇଲ୍ ନମ୍ଘରଟି ଓଟିପି ଆଧାରଟି କରାଯିବ ବୋଲି ଶ୍ରୀ କଲ୍ୟାଣ କହିଛନ୍। ରାଜ୍ୟ ଖୁବ୍ ଜଲ୍ଦି ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ କାର୍ଯ୍ୟକାରୀ କରାଯିବା। କେନ୍ଦୁଝର ଜିଲ୍ଲାର ପହିଲା କରି ପାଇଲଟ ପ୍ରୋଗ୍ରାମ ଭାବେ ଇତାକେ ମୂଲ କରାଯିବା। ଯୋଜନାର ସଫଳତା ଦେଖିକରି ସାରା ରାଜ୍ୟ ଇତାକେ କାର୍ଯ୍ୟକାରୀ କରାଯିବା। ଇ ବାବଦେ ଗଲାକାଲି ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା କରିକି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍। ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ କାର୍ଯ୍ୟକାରୀ ହେଲେ ଡାକ୍ତରମାନଙ୍କର ଆପଏଣ୍ଟମେଣ୍ଟ, ବୁକିଂ, ରେଫରାଲ ଆଉ ଫଲୋଅପ୍ ବ୍ୟବସ୍ଥା ବାଗିର ସବୁ କାମ ଡିଜିଟାଲ ମାଧ୍ୟମରେ କରାଯିବା। ରାଜ୍ୟ ଆୟୁଷ ଉଷୋକଷାର ପ୍ରଚାର ପ୍ରସାର ଲାଗି ଆୟୁଷ ଡାକ୍ତରମାନେ ଖାଲି ଆୟୁର୍ବେଦିକ ଉଷୋକଷା ହିଁ ଲେଖିପାରିବେ, କେନ୍ସି ଏଲୋପାଥି ଉଷୋ ଲାଗି ପରାମର୍ଶ ଦେଇ ନାଇଁପାରନ୍। ଇତାର ସହିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରମାନଙ୍କେ ଆୟୁର୍ବେଦିକ ଆଉ ହେମୋପାଥି ମେଡିସିନ୍ ରଖବା ଲାଗି ମୁଖ୍ୟମନ୍ତ୍ରୀ ବୈଠକରେ ନିର୍ଦ୍ଦେଶ ଦେଇଛନ୍। ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଓଡ଼ିଶା ସ୍କିଲ୍ 2025-26 ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମକେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ ଉଦ୍ଘାଟନ କରିକି କହିଛନ୍, ଦକ୍ଷ ଯୁଆନ ପିଢ଼ି ହେଉଛନ୍ ବିକଶିତ ଓଡ଼ିଶାର ମୂଳଦୁଆ। ଦକ୍ଷତା ବିକାଶ ରାଜ୍ୟର ସାମାଜିକ ଆଉ ଅର୍ଥନୈତିକ ରୂପାନ୍ତରଣର ମୁଖ୍ୟ ଅଂଶ ଆଏ। ଓଡ଼ିଶା ସ୍କିଲ୍ ଖାଲି ଗୋଟିଏ ପ୍ରତିଯୋଗିତା ନୁହେଁ, ଏଇଟା ଯୁବ ପ୍ରତିଯୋଗୀମାନଙ୍କ ଭିତରେ ଶୃଙ୍ଖଳା, ଆତ୍ମବିଶ୍ୱାସ, ସୃଜନଶୀଳତା ଆଉ ଉତ୍କର୍ଷ ମନୋଭାବ ପଢ଼ାସି ବୋଲି ଶ୍ରୀ ସ୍ୱାଇଁ କହିଛନ୍। ସୂଚନା ଅନୁସାରେ ଏ ବଛର ରାଜ୍ୟର 10 ପ୍ରମୁଖ ଜାଗାନ ଓଡ଼ିଶା ସ୍କିଲ୍ ପ୍ରତିଯୋଗିତା ଆୟୋଜନ କରାଯାଉଛି। ଏଥିର ବିଜେତାମାନଙ୍କୁ ମୁଖ୍ୟମନ୍ତ୍ରୀ ଆକାଂକ୍ଷା ଯୋଜନାଟି ପୁରସ୍କୃତ କରାଯିବ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟର 19 ଜିଲ୍ଲାନ ସ୍ୱାଭାବିକ ଭାବେ ଧାନଘିନା ପ୍ରକ୍ରିୟା ଚାଲିଛେ ବୋଲି ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍, ମିଲର୍ସମାନଙ୍କର ଦାବି ବାବଦେ ଗଲାକାଲ ମିଲର୍ସ ସଂଘ ସହିତ ଆଲୋଚନା ହୋଇଥିଲା। ଏ ଅବସରରେ ସରକାର ବିଚାର ବିମର୍ଶ କରିକି ସେମାନଙ୍କର ଦାବି ଉପରେ ପଦକ୍ଷେପ ନେବାର୍କେ କିଛି ସମୟ ମାଗିଛନ୍। 19 ଜିଲ୍ଲାନ ଏପତକ 3,15,431 ଜଣ ଚାଷୀଙ୍କଠାନୁ 13,93,867 ଟନ୍ ଧାନ କିଣାଯାଇଛି। ସେଥିର୍ ଭିତରୁ 13,59,974 ଟନ୍ ଧାନ ମିଲର୍ସମାନେ ଉଠାଇଛନ୍। ଏପତକ ଚାଷୀମାନଙ୍କୁ 891,58,00,000 ଟଙ୍କା ଇନ୍ପୁଟ୍ ସବ୍ସିଡି ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ମାଘ ମାସର ଅନ୍ଧାର ପଖର ଚତୁର୍ଥୀ ତିଥିନ ଆଜ ପୁରୀ ଶ୍ରୀମନ୍ଦିର ମହାପୁରୁମାନଙ୍କର ବନକ ଲାଗି ନୀତି ଚାଲିଛି। ଦୁଇ ନମ୍ବର ଭୋଗମଣ୍ଡପ ଶେଷ ହେବାର ଉତ୍ରୁ ନୀତି ମୂଲ ହୋଇଥିଲା। ଏଥିଲାଗି ଉପରବେଳା 5 ରାତିର 10 ତକ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ଆଇବା 22 ତାରିଖ ଦିନ ହେବାର୍କେ ଥିବା ଅଯୋଧ୍ୟା ଶ୍ରୀରାମ ମନ୍ଦିର ସ୍ଥାପନା ଦିବସ ଅବସରରେ ଓଡ଼ିଶା ସନାତନ ଜାଗରଣ ମଞ୍ଚ ତରଫ 285 kg ପଞ୍ଚରତ୍ନ ଧନୁ ପ୍ରଭୁ ଶ୍ରୀରାମଙ୍କୁ ଅର୍ପଣ କରାଯିବା। ଗଲା 2 ତାରିଖନୁ ରାଉରକେଲା ହନୁମାନ ବାଟିକାନୁ ବାହାରିଥିବା ଏହି ଧନୁକେ ଅଯୋଧ୍ୟାକେ ନିଆଯାଉଛି। ପଞ୍ଚରତ୍ନ ଧନୁ ଆଜି ନୂଆପଡ଼ା ଜିଲ୍ଲାକେ ପହଞ୍ଚିଛି। ଏହି ଅବସରରେ ନୂଆପଡ଼ା ସହର ଧନୁ ରଥକେ ସ୍ୱାଗତ କରାଯିବା ସହିତ ଗୋଟିଏ ଶୋଭାଯାତ୍ରାଟି ସହର ପରିକ୍ରମା କରାଯାଇଥିଲା। ନୂଆପଡ଼ା ଆଉ ଖଡ଼ିଆଲ ଦେଇକରି ରଥ ଆଜି କଳାହାଣ୍ଡି ଜିଲ୍ଲାକେ ଯାତ୍ରା କରିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ କ୍ଷୁଦ୍ର ଜଳସେଚନ ବିଭାଗ ତରଫ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଇଛି। କାର୍ଯ୍ୟକ୍ରମଟି ବ୍ଲକ ଅଧ୍ୟକ୍ଷ ପୁଷ୍ପାଞ୍ଜଳି ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଅତିଥିମାନେ ପାଣି ପଞ୍ଚାୟତର ମହତ୍ତ୍ୱ ବାବଦେ ବୁଝାଇଥିଲେ। ନୂଆପଡ଼ା ଜିଲ୍ଲାନ ଆଜି ଶ୍ରୀଅନ୍ନ ଯୋଜନା ଅଧୀନତି ମଡ଼ିଆ ଘିନା ମୂଲ ହୋଇଛି। ଜିଲ୍ଲାର ଦର୍ଲିମୁଣ୍ଡା ପଞ୍ଚାୟତନ ଜିଲ୍ଲାପାଳ ମଧୁସୂଦନ ଦାସ ମଡ଼ିଆ ମଣ୍ଡିକେ ଉଦ୍ଘାଟନ କରିଛନ୍। ପହିଲା ଦିନେ ଆଜି 64 ଜଣ ଚାଷୀଙ୍କଠାରୁ 152 କ୍ୱିଣ୍ଟାଲ 34 kg ମଡ଼ିଆ କିଣାଯାଇଛି। ମଡ଼ିଆ ଘିନା ବ୍ୟବସ୍ଥା ଠିକ୍ ଭାବେ କରବାର ସହିତ ଚାଷୀମାନଙ୍କର ସୁବିଧାକେ ଧ୍ୟାନ ଦେବା ଲାଗି ଏହି ଅବସରରେ ଜିଲ୍ଲାପାଳ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ଆଜି ସଡ଼କ ସୁରକ୍ଷା ବାବଦ ସଂସଦୀୟ କ୍ଷେତ୍ରର କମିଟି ବୈଠକ ହୋଇଯାଇଛି। ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କର ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ଜିଲ୍ଲାପାଳ ଆଦିତ୍ୟ ଗୋଏଲ, ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାୟ ମୀନା, ପୌରାଧ୍ୟକ୍ଷା କଳ୍ପନା ମାଝୀ, ଭିନ୍ ଭିନ୍ ବିଭାଗର ଅଧିକାରୀ, ଜନପ୍ରତିନିଧି ଆଉ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ଏ ଅବସରରେ ପରିବହନ ବିଭାଗ ତରଫ ନିଆଯାଇଥିବା ଭିନ୍ ଭିନ୍ ତଥ୍ୟ ଉପସ୍ଥାପନ କରାଯାଇଥିଲା। ସଡ଼କ ଦୁର୍ଘଟଣାକେ ଆୟତ୍ତ କରିବା ଲାଗି ଭିନ୍ ଭିନ୍ ପଦକ୍ଷେପ ନେବାର୍କେ ବୈଠକଟି ଆଲୋଚନା କରାଯାଇଥିଲା। ହରଭଙ୍ଗା ବ୍ଲକ କରଞ୍ଜକଟାଠାରେ ବାଲ୍ୟ ବିବାହକେ ନେଇକରି ଗୋଟିଏ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ଏହି ଅବସରରେ ଅତିଥିମାନେ ବାଲ୍ୟ ବିବାହର କୁପରିଣାମ ବାବଦେ ଲୋକଙ୍କୁ ସଚେତନ କରିଥିଲେ। ବାଲ୍ୟ ବିବାହ ରୋକବାର ଲାଗି ଛାତ୍ରଛାତ୍ରୀ ଆଉ ଶିକ୍ଷକ ଶିକ୍ଷୟିତ୍ରୀମାନେ ଶପଥ ପାଠ କରିଥିଲେ। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କନ୍ୟାଭ୍ରଣ ହତ୍ୟା ଆଉ ଲିଙ୍ଗ ନିରୂପଣ ସଚେତନତା ରଥକେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଶୁଭାରମ୍ଭ କରିଛନ୍। ଏହି ରଥ ଜିଲ୍ଲାର ଭିନ୍ ଭିନ୍ ଗାଁକେ ଯାଇକରି କନ୍ୟାଭ୍ରଣ ହତ୍ୟାକେ ନେଇକରି ଲୋକଙ୍କୁ ସଚେତନ କରବା। ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଆଉ ରାଜ୍ୟ ଶିକ୍ଷା ଗବେଷଣା ପରିଚାଳନା ଜାତୀୟ ଆୟଭିତ୍ତିକ ମେଧାବୃତ୍ତି ପରୀକ୍ଷା ଆଇବା 1 ତାରିଖନୁ ହେବା। ଛାତ୍ରଛାତ୍ରୀମାନେ ଜାନୁଆରୀ 23 ପ୍ରତିଷ୍ଠାନର ୱେବ୍ସାଇଟ୍ରୁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ଯେଉଁ ଛାତ୍ରଛାତ୍ରୀ ଜାତୀୟ ଆୟଭିତ୍ତିକ ମେଧାବୃତ୍ତି ପରୀକ୍ଷା ଲାଗି ଅନ୍ଲାଇନ୍ଥି ଆବେଦନ କରିକି ଯୋଗ୍ୟତା ପାଇଛନ୍ ସେମାନେ ହିଁ ପରୀକ୍ଷା ଦେଇପାରିବେ। ପାଣିପାଗ ସାରା ରାଜ୍ୟ ଜବର ଥଣ୍ଡା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ଆହୁରି ଶୀତ ବଢ଼ବା। ଏ ସମୟଥି ଜବର ଶୀତକେ ନେଇକରି ଝାରସୁଗୁଡ଼ା, ସୁନ୍ଦରଗଡ଼ ସହିତ 6 ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। 22 ଜିଲ୍ଲାକେ କୁହୁଡ଼ି ଲାଗି ସତର୍କ କରାଯାଇଛି। ଗଲାରାତି ରାଜ୍ୟର ସବୁନୁ କମ୍ ତାପମାତ୍ରା ସିମ୍ଲିପାଲ୍ର 0°C ରେକର୍ଡ କରାଯାଇଛି ବୋଲି RCCF କାର୍ଯ୍ୟାଳୟ ତରଫ ସୂଚନା ଦିଆଯାଇଛି। ସେଆଡ଼େ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ଅବପାତଟି ବଦଳିଛି। ଏବେ 24 ଘଣ୍ଟା ଭିତରେ ଆହୁରି ବର୍କସ ହୋଇକରି ଗଭୀର ଅବପାତ ହେବା ବୋଲି ପାଣିପାଗ କେନ୍ଦ୍ର ତରଫ କୁହାଯାଇଛି। ଶେଷ ମୁଖିଆ ଖବର ଫେରଗେ। ରାଜ୍ୟ ବିଶ୍ୱସ୍ତରର ଶୈକ୍ଷିକ ପରିବେଶ ଯୋଗାଇ ଦେବା ଲାଗି ସରକାର ସଂକଳ୍ପବଦ୍ଧ କହିଲେ ମୁଖ୍ୟମନ୍ତ୍ରୀ। 118 ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର କଲେ ଭିତ୍ତିପ୍ରସ୍ତର ସ୍ଥାପନା। ରାଜ୍ୟ ଆଇବା ଏପ୍ରିଲ ମାସ ମୂଲ ହେବା ପହିଲା ଖେପ ଜନଗଣନା। 19 ଜିଲ୍ଲାନ ସ୍ୱାଭାବିକ ଭାବେ ଚାଲିଛି ଧାନଘିନା କହିଲେ ଯୋଗାଣ ମନ୍ତ୍ରୀ। ଆଉ ସାରା ରାଜ୍ୟ ଲାଗି ରହିଛି ଜାଡ଼। ସିମ୍ଲିପାଲ୍ର ରେକର୍ଡ ହେଲା 0°C ତାପମାତ୍ରା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।